ସେମାନେ ଯେଉଁ 4 ଲକ୍ଷ ପ୍ରକାର ଜୀବ ଅଛନ୍ତି ତାଙ୍କ ଭିତରେ ସବୁ ନରାଧମ ସବୁଠାରୁ ଅଧମ ବ୍ୟକ୍ତି ସେମାନେ। ଅଧମ ବ୍ୟକ୍ତିମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। କ୍ଷିପାମି ଅଜଶ୍ରମ ଅଶୁଭା, ଅନେକ ଅଶୁଭ ଜ୍ୱନିଷୁ ଯେଉଁ ରହିଛି ଆସୃଷ୍ଟି ଭାବେ ଜ୍ୱନିଷୁ, ତେଣୁ ସେମାନେ ଭଗବାନଙ୍କୁ ଦ୍ୱେଷ କରୁଥିବାରୁ ଭଗବାନ ତାଙ୍କୁ ଏଇଭଳି ଭାବରେ ଆସୃ ଜ୍ୱନି ପ୍ରଦାନ କରନ୍ତି। ସଂସାରେଷୁ ଜନ୍ମ ମୃତ୍ୟୁ ମାର୍ଗେଷୁ ତତ୍ରାପି ଆଶ୍ରିଷୁ ଏବଂ ଅତି କ୍ରୂରାସୁ ବ୍ୟାଘ୍ର ସର୍ପାଦି ଜ୍ୱନିଷୁ ଅଜସ୍ର ଅନବରତଂ କ୍ଷିପାମି। ଏଇ ଯେଉଁ ସୁଦର୍ଶନ ତାଙ୍କ ଭାଷାରେ କହୁଛନ୍ତି, ଅତି କ୍ରୂର ଜ୍ୱନି ସବୁ ଯେଉଁ ରହିଛି ବ୍ୟାଘ୍ର ସର୍ପ ଆଦି, ତେଣୁ ଆଜି ଏ ଗୋଟେ ସର୍ପ ଶରୀର ଧାରଣ କରିଛି, ତେଣୁ ସେମାନେ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ଆଶ୍ରିନ୍ ଜ୍ୱନିମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ମାମ ଅପ୍ରପ୍ୟବ କୁନ୍ତେୟ ତଦଜାନ୍ତ ଧମା ଗତି। ଏ ଯେଉଁ ବ୍ୟାଘ୍ର ସର୍ପ ଯେଉଁ ଅଧମ ଜ୍ୱନି ରହିଛି ତାଠାରୁ ଆହୁରି ଅଧମ ହେଉଛି ଶ୍ରୀଦର୍ଶନ କହୁଛନ୍ତି, ତଥୋପି ଅଧମା କୃମି କୀଟାଧିଗତମ ଯାଆନ୍ତି ଇତ୍ୟୁକ୍ତମ, କୃମି କୀଟ ମଧ୍ୟ ଆହୁରି ଅଧମ ଜ୍ୱନି ସେମାନେ ପ୍ରାପ୍ତ ହୁଅନ୍ତି। କିନ୍ତୁ ଏଠି ଗୋଟେ କଥା କୁହାଯାଉଛି, ସେ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କୁ କହିଛନ୍ତି ଯେ ଅଗ୍ନି ଶୀତ ନିବାରକ ହେଲେ ମଧ୍ୟ ଅଗ୍ନିର ନିକଟସ୍ଥ ଓ ଦୂରସ୍ଥ ଭେଦ ଫଳର ତାରତମ୍ୟ ଘଟେ, ଏହାକୁ ଅଗ୍ନିର ବୈଷମ କୁହାଯାଏ ନା। ଅଗ୍ନି ପାଖକୁ ଯିଏ ଆସିବ ତାର ଶୀତ ଦୂର ହୋଇଯିବ। ବର୍ତ୍ତମାନ ଶୀତ ଦିନ ଆମର ବର୍ତ୍ତମାନ ଏଇ କଥାଟି ଦରକାର, ସେ ଅଗ୍ନି ଦରକାର ଆମର ପ୍ରଭୁଙ୍କର ରହିଛନ୍ତି, ଆମର ସମସ୍ତଙ୍କର ଦରକାର ହେଉଛି, ଥଣ୍ଡା ପାଇଁ ଗରମ ଦରକାର ହେଉଛି, ଅଗ୍ନି ଟିକେ ଦରକାର, ଭଲ ଲାଗତ ଏଗଣରୁ। କିନ୍ତୁ ଯିଏ ସିନା ଜୀବ ତାର ଶୀତ ଦୂର ହେବ, ଯିଏ ଜୀବନି ତାର କ'ଣ ଶୀତ ଦୂର ହେବ। ସେହିଭଳି ଭାବରେ ଭଗବାନ ରାମଜୀ ଦରବାରରେ ଭଗବାନ ସମସ୍ତଙ୍କୁ କୃପା କରିବା ପାଇଁ ବସିଛନ୍ତି, କିନ୍ତୁ ତାଙ୍କୁ ତାଙ୍କ ଶରଣରେ ଯିଏ ନଯିବ, ତେଣୁ ସେମାନେ କେମିତି ଉଦ୍ଧାର ପାଇବେ। କିନ୍ତୁ ଏଠି ଜଣେ ବଳଦେବ ବିଦ୍ୟାଭୂଷଣ ତାଙ୍କ ଭାବାର୍ଥରେ କହୁଛନ୍ତି, ନନୁ ବହୁ ଜନ୍ମାନ୍ତେ ତେଷାଂ କଦାଚିତ୍ ତଦନୁକମ୍ପୟା ଆସୁରୁ ଜ୍ୱନେ ବିମୁକ୍ତି ସାର୍ ଇତି। ଯଦିଓ ଆସୁରୁ ଜ୍ୱନି ସେମାନେ ପ୍ରାପ୍ତ ହୁଅନ୍ତି, ମା ଅପ୍ରାପ୍ୟ ଭଗବାନ ସେମାନେ ପ୍ରାପ୍ତ ହୋଇପାରନ୍ତି ନାହିଁ, କିନ୍ତୁ ତଥାପି ଭଗବାନ ତାଙ୍କ ପ୍ରତି କୃପା କରନ୍ତି। ଏଠି ବଳଦେବ ବିଦ୍ୟାଭୂଷଣ ତାଙ୍କ ଭାଷାରେ କହୁଛନ୍ତି, ବହୁ ଜନ୍ମାନ୍ତେ ଏ ଅଭାସରେ କେତେ ଜନ୍ମ ବିତି ଯାଇଛି କହିହେବ ନାହିଁ, ତେଣୁ ବର୍ତ୍ତମାନ ବହୁ ଜନ୍ମ ତାର ବର୍ତ୍ତମାନ ଉଦ୍ଧାର ବେଳ ଆସିଗଲା। ବହୁ ଜନ୍ମାନ୍ତେ ତେଷାଂ କଦାଚିତ୍ ତତ୍ ଅନୁକମ୍ପୟା, ଭଗବାନଙ୍କର କୃପା ସେ ପ୍ରାପ୍ତ ହେଲା। ଗତକାଲି କହୁଥିଲେ ଭଗବାନଙ୍କ ଲୀଳା ଚାଲିଛି, ବାଲ୍ୟଲୀଳା କୁମାର ବୟସ ଲୀଳା, ଭଗବାନ ଲୀଳାରେ ମଗ୍ନ ରହିଛନ୍ତି, ଯୋଗମାୟା ଚିନ୍ତା କରୁଛନ୍ତି ତାଙ୍କ ପାଇଁ କେମିତି ବ୍ୟବସ୍ଥା କରାଯିବ, ଭଗବାନ ଭୁଲି ଯାଉଛନ୍ତି ସେ ଭଗବାନ ବୋଲି, ତେଣୁ ଯୋଗମାୟା ଚିନ୍ତା କରୁଛନ୍ତି ଡେରି ହୋଇଗଲାଣି, 9 ବାଜିଯିବ ପ୍ରସାଦ ବେଳ ହୋଇଯିବ, ତା ପୂର୍ବରୁ ସବୁ କାର୍ଯ୍ୟ ଭାଗବତ ସାରିବାକୁ ପଡ଼ିବ। ସେହିଭଳି ଭାବରେ ଯୋଗମାୟା ଦେଖୁଛନ୍ତି ଭଗବାନ ଖାଦ୍ୟ ଗ୍ରହଣ ନ କରି ଆସିଛନ୍ତି, ସକାଳୁ ତାଙ୍କର ଆଜି ଇଚ୍ଛା ହେଲା ଆଜି ବନଭ୍ରମଣ କରିବେ, ବଣଭୋଜି କରିବେ ଭଗବାନ, ସବୁଦିନ ଘରେ ଖାଉଛନ୍ତି, ବଣରେ ଖାଇବାରେ ମଧ୍ୟ ତାଙ୍କର ବହୁତ ଆନନ୍ଦ, ବଣରେ ଖାଇବା ପାଇଁ ଯମୁନା କୁଲିନ ରହିଛି, ଯମୁନା ତଟରେ ବେଶୀ ଭୋଜନ କରିବେ, ପୂର୍ଣ୍ଣ ଭୋଜନ ବନ୍ଧୁମାନଙ୍କ ସ୍ୱାଗତ, ଭଗବାନଙ୍କ ସହିତ ଏମିତି ତ ସାଙ୍ଗମାନେ ବେଶୀ ପ୍ରସାଦ ପାଆନ୍ତି, ଭକ୍ତିଜନ ଲେଖିନାହାନ୍ତି
ଭଜ ଭ୍ରୀ ଗୌରୀ ସୋଇ ଗୋଷ୍ଠ ବିହାରୀ। ସତ୍ୟ କୂଟଂ ପୁରସ୍ଥିତଂ
ସାମ୍ନାରେ ସେ ଠିଆ ହେଇକି ରହିଛି। ଏଇଟା କ'ଣ ସତ୍ୟକୁଟ, ନିଶ୍ଚଳ ବ୍ୟକ୍ତି, ମୃତ ବ୍ୟକ୍ତି, କୁଟ କୁଟ କହିଲେ ଯେଉଁଠି ପରିବର୍ତ୍ତନ ହୁଏ ନାହିଁ, କୁଟସ୍ଥ ବୋଲି କୁହାଯାଏ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଭଗବଦ୍ଗୀତାରେ ଭଗବାନ କହିଛନ୍ତି ସେ କଥା। ହଁ, ମିତ୍ରାଣୀ ଶବ୍ଦ ଯେଉଁ ଅଛି, ମିତ୍ରାଣୀ ଶବ୍ଦରେ ଆମର କୁହାଯାଇଛି ମିତ୍ର ଅର୍ଥ ଏଇ ଯେଉଁ ବିଭିନ୍ନ ପ୍ରକାର ଶବ୍ଦ ରହିଛି ସମତ୍ୱାୟକ ଶବ୍ଦ କ'ଣ ସଖା, ମିତ୍ର, ସୁହୃଦ ସବୁ ଏକାଭଳି ରହିଛି, କିନ୍ତୁ ତା'ଦେହରେ ତଫାତ ରହିଛି। ଭାଗବତ ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ସେ ବିଶ୍ୱନାଥ ଚତୁର୍ଥ ଠାକୁର ତାଙ୍କର ଭାଷାରେ କହିଛନ୍ତି ସେ କଥା। ଯେତେବେଳେ ଅର୍ଜୁନ କହୁଛନ୍ତି ଭଗବାନ ଚାଲିଯାଇଛନ୍ତି, ଭଗବାନଙ୍କ ସ୍ମରଣ କରି ଅର୍ଜୁନ କଥା କହିପାରୁନାହାନ୍ତି, ବହୁତ ନୟନରୁ ଅଶ୍ରୁ ବାହାରୁଛି, କଣ୍ଠ ରୁଦ୍ଧ ହୋଇଯାଉଛି, କଥା କହିପାରୁନାହାନ୍ତି, ଏହି ସମୟରେ ଭଗବାନଙ୍କ ଲୀଳା ବିଷୟରେ ସ୍ମରଣ କରୁଛନ୍ତି ଭଗବାନ। ସେଇଟା କହୁଛନ୍ତି ସେ କଥା ଯେ ସକ୍ଷମ ମୈତ୍ରୀ ସହୃଦଙ୍କ ସାରଥ୍ୟାଦିଷୁ ସ୍ମରଣ ନୃପମ ଅଗ୍ରଜ ମିତ୍ୟାହ ବାଷ୍ପ ଗଦେହା ଜିରା। ଆପଣମାନେ ପ୍ରଭୁପାଦ ମହାରାଜଙ୍କର ଯେଉଁ ଭାଗବତ ରହିଛନ୍ତି, ଗୋଟେ ରହିଛି ଡ୍ରାମାଟିକ୍, ଶ୍ରୀମଦ ଭାଗବତ ଡ୍ରାମାଟିକ୍ ଡ୍ରାମାଟିକ୍ ରହିଛି, ମାନେ ଡ୍ରାମା ହେଇକରି ସେଟା କୁହାଯାଉଛି। ଭାଗବତ ଶୁଣିଛନ୍ତି କି ଆପଣ? ଶ୍ରୀମଦ ଭାଗବତ ଡ୍ରାମାଟିକ୍ ଡ୍ରାମାଟିକାଲି ମନେକର ଆସୁଛି, କିଏ ଯେଉଁ ଆସୁଛି ଘୋଡ଼ା ଆସୁଛି, ଯେଉଁ କ'ଣ ତା ନା ଯେଉଁ କେଶୀ କେଶୀ ଦୈତ୍ୟ ଆସୁଛି, ତାର ଟାପୁ ଶବ୍ଦ ଶୁଭୁଥିବ, ସେ ରଡ଼ି ଛାଡ଼ିବା ଶୁଭୁଥିବ, ଏଗୁଡ଼ା ସବୁ ଡ୍ରାମାଟିକାଲି ସେ ପ୍ରେଜେଣ୍ଟେସନ୍ ହେଇଛି ଡ୍ରାମାଟିକାଲି। ତେଣୁ ସେଇଭଳି ଭାବରେ ଏଇଟାକୁ ଯଦି ଡ୍ରାମାଟିକାଲି ପ୍ରେଜେଣ୍ଟେସନ୍ କରାଯିବ, ଅର୍ଜୁନ ଯେଉଁ କଥା କହିବେ କଥା କହିପାରୁନାହାନ୍ତି, ଗଦଗଦ ହେଇକରି କହୁଛନ୍ତି ଭାସ୍କ ଗଦଗଦେହା ଗିରା। ତେଣୁ ସେ କହୁଛନ୍ତି ଏଇଥିରେ ଶ୍ଳୋକରେ କୁହାଯାଉଛି ସଖ୍ୟ ମୈତ୍ରୀ ସହୃଦଂ ଭଗବାନଙ୍କର, ଏଇଭଳି ଭାବରେ ଯେଉଁ ଭଗବାନଙ୍କର ଅର୍ଜୁନଙ୍କ ସହିତ ଭାବ ସବୁ ଥିଲା ତାକୁ ସ୍ମରଣ କରୁଛନ୍ତି ଅର୍ଜୁନ। ତେଣୁ ଏଠି କୁହାଯାଉଛି ସଖ୍ୟ କହିଲେ ପ୍ରେମଣା ପରସ୍ପର ହିତୈଷ୍ୟତ୍ୱ ସଖ୍ୟଂ, ଜଣେ ସଖା ବା ସଖୀ ବନ୍ଧୁ ଜଣେ ଅନ୍ୟ ଜଣଙ୍କର ହିତ ଚାହିଁବ ସେ ହେଉଛି ସଖା, ସଖା ପରସ୍ପର ହିତ ଚାହିଁବ, ଅହିତ ଚାହିଁବ ନାହିଁ, ଏମିତି ତାର ମଙ୍ଗଳ ହେବ। ସେଥିପାଇଁ ଭଗବାନ କହିଲେ ନା ଇଷ୍ଟୋସ୍ମି ଦୃଢ଼ ହୁଏ ତତ ବକ୍ଷାମି ତ ହିତ, ଭଗବାନ କହୁଛନ୍ତି ଭୂୟ ଏବ ମହାବାହ ଶୁଣୁମେ ପରମ ବଚ ଯେତେ ହେଉ ପ୍ରିୟମାଣାୟାମ ବକ୍ଷାମି ତ ହିତ କାମୟା। ତୁମର ହିତ କାମ ପାଇଁ ଭଗବଦ୍ଗୀତା 10 ଅଧ୍ୟାୟରେ 9 ଅଧ୍ୟାୟରେ ଭଗବାନ ଗୃହତମ ଜ୍ଞାନ ପ୍ରଦାନ କଲେ, ଇଦମ୍ ତୁମେ ଗୃହତମ ଗୃହ ଗୃହତର ଗୃହତମ ଜ୍ଞାନ ଯେଉଁ ରହିଛି ଗୃହତମ ଜ୍ଞାନ ପ୍ରଦାନ କଲେ 9 ଅଧ୍ୟାୟରେ, ପୁଣି 10 ଅଧ୍ୟାୟରେ କହୁଛନ୍ତି ଭୂୟ ଏବ ମହାଭାବ, ଏ ମହାଭାବ ତୁମେ ଯୁଦ୍ଧ କରିବା ପାଇଁ ସକ୍ଷମ, କାହିଁକି ଯୁଦ୍ଧ ନ କରୁନ, ତୁମକୁ ମୁଁ ମହାଭାବ ପ୍ରଦାନ କରିଛି। ତେଣୁ ଯାହା ବି ହେଉ ମୁଁ ତୁମକୁ ଆଉ ଥରେ ପୁଣି କହୁଛି ଭୂୟ ଏବ ମହାଭାବ ଶୁଣୁମି ପରମ ଗୃହତମ ଜ୍ଞାନ, ମୁଁ ଆଉ ଥରେ ପୁଣି ତୁମକୁ କହୁଛି ଯେତେ ହେଉ ପ୍ରିୟମାଣାୟ ଯେହେତୁ ତୁମର ପ୍ରିୟ ତୁମର ହିତ ପାଇଁ ମୁଁ କହୁଛି ଏ ସଖା ଇଏ ହେଉଛି ପ୍ରକୃତ ସଖା। ଆମେ ପିଲାଦିନେ ପଢ଼ୁଥିଲୁ ଯେଉଁ କ'ଣ ସେ କଥାଟି ଅଛି, ଦୁଇ ଜଣ ସାଙ୍ଗ ଆସିଥିଲେ ମନେ ନେଇଗଲା ସେ ଯେଉଁ ଇଏ ସେ ପଳେଇଯିବ କ'ଣ ଗୋଟେ ଅସୁବିଧା ହେଲାବେଳେ ସେ ପଳେଇଯିବ ଗଛ ଉପରୁ ପଳେଇ ଯାଇଥିବ, ମୋର ଭଲ ମନେ ପଡ଼ୁନି, ପିଲାଦିନେ ଆମେ ସେ ପଢ଼ୁଥିଲୁ ପ୍ରକୃତ ସଖା କିଏ ପ୍ରକୃତ ବନ୍ଧୁ କିଏ। ତେଣୁ ଜଣେ ଅନ୍ୟ ଜଣଙ୍କ ହିତ ଚାହିଁବ ସିଏ ହେଉଛି ସଖା। ତାପରେ ମୈତ୍ରୀ, ମୈତ୍ରୀ ହେଉଛି କ'ଣ ନା ମୈତ୍ରୀ ଦାସ୍ୟ ମିଶ୍ର ସକ୍ଷମ, ମୈତ୍ରୀ କହିଲେ ଦାସ୍ୟ ଦାସ୍ୟ ଭାବନା ରହିଛି, ଦାସ ହିସାବରେ ତାଙ୍କର ସେବା କରିବେ, ଇଏ ହେଉଛି ମୈତ୍ରୀ। ଭଗବାନ ପାଣ୍ଡବମାନଙ୍କର ଦାସ୍ୟ ହିସାବରେ ଯାଇକରି କ'ଣ ସାରଥୀ ପଦ ସାରଥୀ କାର୍ଯ୍ୟ କରୁଛନ୍ତି, ତାଙ୍କର ଡ୍ରାଇଭର ହିସାବରେ କାର୍ଯ୍ୟ କରୁଛନ୍ତି ଭଗବାନ ଦାସ ହିସାବରେ, ଇଏ ହେଉଛି ମୈତ୍ରୀ। ଏବଂ ଆଉ ଗୋଟେ ହେଉଛି ସହୃଦ କହିଲେ बात्सल्य मिश्रम सख्यम, बात्सल्य मिश्र बात्सल्य भाव रही पिता पुत्र भाई भाव ये भाव रही सेटा होची सौहृद। तेणु ये सब स्मरण करी सारथ्यादिशु किभली से सारथी हिसाब से कार्य करते सब स्मरण करी नृपम अग्रजम इत्याह अर्जुन बहुत दिन होगा पड़गले भगवान द्वारकार द्वारका को चली जाती एणे प्रथम स्कंद चतुर्थ चौदह अध्याय युधिष्ठ महाराज भीम को डाक पचारती जो विभिन्न प्रकार दुस्वप्न विभिन्न प्रकार अशुभ संकेत सब देखा तेणु से पचारती कौन है असुविधा अर्जुन कहीं आसिले तेणु जो अर्जुन आस पहुँची जाऊँच रंग शरीर रंग कला पड़ जाती सुंदर रूप तक पिला कला पड़ जाती तेणु आखिर क्रंदन करसंदी दुर्योधन युधिष्ठ महाराज बहुत चिंता करसंदी कौन पाई तुम अवस्था होती कौन सब अधर्म कारण कि ये सब चिंता करसंदी से अर्जुन भगवान लीला को स्मरण करी ये कथा कहते बाष्प गद्गदेहा विरा कथा कही पार ना ये सब कथा आसो तेणु ये भाव मित्राणी अन्न जन दास हिसाब से सेवा जो रही सख्य सेटा को मित्राणी भी कहते मित्र सख्य मित्र एवं सुहृद विभिन्न प्रकार समाचारिक शब्द हेले तफात रही तेणु ये मित्राणी टे सीनियर अच्छा टे सीनियर सांग तेणु अहो मित्राणी गदत देख देख मित्राणी मित्र बहुत मित्र अच्छा बहुत सांग मैंने अच्छा सीठी देखित गदत कहला तो देखी सत्वकूट पुरस्थित कूट कूट शब्द कहले अपरिवर्तनीय भौतिक जगत सब कुछ परिवर्तन हो जाए भगवदगीता पंद्रह अध्याय सीता कहले द्वाभिम पुरुष लोके क्षरसाक्षर एवं क्षर सर्वाणी भूतानी कूटस्थ अक्षर उच्यते जो दुई प्रकार लोक ये होंगे भगवदगीता वेदर सार ये तीनोटी श्लोक वेदर सार भगवान कही पंद्रह अध्याय पंद्रह श्लोक भगवान कहले पुरुषोत्तम विभाग जग भगवान कहले सर्वस्व चाहन उदिशन्निविष्टो मत स्मृति ज्ञानम अपहरम च वेदेश सर्वे रहमे वेद्यो वेदांत कृत वेद विदेव चाहन समस्त हृदय मु रही सर्वस्व चाहन उदिशन्निविष्टो मत भगवान ठारु स्मृति आसुची ज्ञान आसुची एवं विस्मृति आसुची एवं समस्त वेदरे ज्ञात वस्तु होती भगवान कृष्ण हरे कृष्णा 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 हरे 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 राम 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 हरे भगवान होती वेद्य वस्तु वेद्यम वास्तवत वस्तु श्रीवदम तापत्र प्रथम भागवत प्रथम द्वितीय अध्याय प्रथम अध्याय द्वितीय श्लोक देखा कहगला भगवान होती वास्तव वस्तु जाणवा वस्तु तेणु वेद भी चाह मुदात मुदात वेदात रचयिता कार्यक्रम एवं मुद जाने तो देखा भगवान कहीदेले अर्जुन को अर्जुन मन में चिंता आसगला प्रभु आम तो वेद पढ़ी पार नहीं वेदपाठ कर वेदपाठ कर लोक अच्छे वेदपाठ कर किंतु वेद जी रचता रचना कले व्यासदेव सी शांति प्राप्त हो पारे ना तृप्ति पारे ना संतोष प्राप्त हो पारे ना तेणु जी वेद पाठ कर सी कौन तृप्ति पाइपर तेणु अर्जुन चिंता करू आम कौन वेद पाठ करें तो जानपरू ना भगवान बहुत चिंता करना तुम कहीदेव अर्जुन प्रश्न न पचारे भगवान कहीदेपर तीनो श्लोक पंद्रह अध्याय षोह सतर अठर ए तीनो श्लोक भगवान वेदर सार कही तेणु ये षोह श्लोक कहते द्वाभिम पुरुष लोके दुई प्रकार व्यक्ति अच्छा जड़े अक्षर आउ जन अक्षर क्षर सर्वाणी भूतानी जिते जीव अच्छा आम भौतिक जगत में जिते प्रकार जीव देखुचे कौन जल जीव आरम्भ कर पशुपक्षी कीट पतंग जिते जहाँ सब रही मनुष्य अच्छा समस्ते क्षर समस्त पतन हो जाए कितु कूटस्थ भी कहते कूटस्थ कूटस्थ को मैंने ना अक्षर जहाँ पर होना कूटस्थ ଭୌତିକ ଜଗତ ହେଲେ ଛଅଟି ପରିବର୍ତ୍ତନ କାଲି ପ୍ରଭୁ କହୁଥିଲେ, ଯେଉଁ ପରିବର୍ତ୍ତନ ହେଉଛି ଦ୍ୟାଟ୍ ଇଜ୍ ମ୍ୟାଟେରିଆଲ୍। ଯେଉଁ ପୋପ୍ ସବୁ ତାଙ୍କ ଖ୍ରୀଷ୍ଟିଆନ୍ର ତାଙ୍କର ଯେ ହେଡ଼୍ ରିଲିଜିୟସ୍ ହେଡ଼୍ ତାଙ୍କର ଯେଉଁ ପୋପ୍ ଆସନ୍ତି ପରିବର୍ତ୍ତନ ହୁଏ, ଆମର ମଧ୍ୟ ମନ ପରିବର୍ତ୍ତନ ହୁଅନ୍ତି, କିନ୍ତୁ ମନ ପରିବର୍ତ୍ତନ ହେଲେ ଧର୍ମ ପରିବର୍ତ୍ତନ ହୁଏ ନାହିଁ। ସବୁ ସବୁ ମନୁକରେ ମନୁ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ସେମାନେ ହେଉଛନ୍ତି ଧର୍ମକୁ ସ୍ଥାପନ କରନ୍ତି ମନୁମାନେ। ଚତ୍ୱାର ମନବସ୍ତତା ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ ସେ କଥା। ଏ ଯେଉଁ ମନୁମାନେ ଆସନ୍ତି, 14 ଜଣ ମନୁ ଆସନ୍ତି, ପ୍ରତି ମନୁଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। ମନୁ ପରିବର୍ତ୍ତିତ ହୁଅନ୍ତି, ଆମର ପ୍ରାଇମ୍ ମିନିଷ୍ଟର ବର୍ତ୍ତମାନ ଇଲେକ୍ସନ୍ ହେବ, ପ୍ରାଇମ୍ ମିନିଷ୍ଟର ସେଇ ରହିପାରନ୍ତି ନା ପରିବର୍ତ୍ତନ ହେବେ, କିନ୍ତୁ ଆମର ଯେଉଁ ରହିଛି ବ୍ୟବସ୍ଥା ସେଥିରେ ଆଉ ସିଏ ରହିବେ ନାହିଁ। ଯିଏ ମନୁ ରହିଥିଲେ ଭଲ କାର୍ଯ୍ୟ କଲେ, ସ୍ୱାମୀ ମନୁ ସ୍ୱାମୀ ମନଙ୍କର କନ୍ୟାଙ୍କ ବିଷୟରେ ପ୍ରଭୁ କହୁଛନ୍ତି ଭାଗବତମ ଦେବଉତୀ, ସ୍ୱାମୀ ମନୁ ଏଭଳି ମନୁ ଥିଲେ ଭଗବାନଙ୍କ ଜଣେ ବିଭୂତି ବୋଲି କୁହାଯାଏ। ତୃତୀୟ ସ୍କନ୍ଦ 22 ଅଧ୍ୟାୟରେ ଆସିବ। ଏବେ ଆପଣ କେଉଁଠୁ ଆରମ୍ଭ କଲେ? 21-22 ଅଧ୍ୟାୟରେ ଏସବୁ ଶିକ୍ଷଟି ଅଛନ୍ତି। ସଏବ ସ୍ୱାନ୍ତରଂ ନିନ୍ନେ ଯୁଗାନା ଏକ ସତୀତମ, 71 ଦିବ୍ୟ ଯୁଗ ସେ ତାଙ୍କର ଆୟୁଷ ପରିମାଣ। ଗୋଟିଏ ଯୁଗ କେତେ? କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ, ଆର 2 ଗୁଣ ହେଉଛି ଦ୍ୱାପର 8,64,000, ତାର 3 ଗୁଣ ତୃତୀୟା 12,96,000, ଏବଂ ତାର 4 ଗୁଣ ହେଉଛି ସତ୍ୟ 17,28,000। ସତ୍ୟ ତୃତୀୟା ଦ୍ୱାପର କଳି 4 ଯୁଗ ମିଶିଲେ ହେଉଛି କେତେ? 43,20,000 ବର୍ଷ। ଇଏ ହେଉଛି ଗୋଟିଏ ଦିବ୍ୟ ଯୁଗ। ଏଇଭଳି ଭାବରେ 71 ଦିବ୍ୟ ଯୁଗ ଗୋଟିଏ ମନୁଙ୍କର ଆୟୁଷ। ସେ ସ୍ୱାମୀଭବ ମନୁ ଗୋଟିଏ ଦିବ୍ୟା କ'ଣ ଯୁଗାନ ଏକ ସତ୍ୟତମ 71 ଦିବ୍ୟ ଯୁଗ ସେ ଭଗବାନ କଥାରେ ବିତେଇ ଦେଲେ। ବାସୁଦେବ ପ୍ରସଙ୍ଗେନ ଭଗବାନ କଥା ଶୁଣିବାରେ ସେ ବିତେଇ ଦେଲେ ମନୁ। ତେଣୁ ଭଗବାନ କହିବେ ନାହିଁ ମୋର ସମୟ ମୋର କଥାରେ ବିଷୟ ଦେଲା, ତାକୁ ପୁଣି ସେକେଣ୍ଡ ମନୁ କରିଦେବା ନା, ସେକେଣ୍ଡ ମନୁ ଚେଞ୍ଜ ଚେଞ୍ଜ ହେଇଗଲେ। ସ୍ୱାମୀଭବ ମନ ପରେ ସ୍ୱାରଚୁଷ ଆସିଲେ, ତାପରେ ଉତ୍ତମ ମନୁ ଆସିଲେ, ତାପରେ ତାମସ ମନୁ, ତାପରେ ରୈବତ ମନୁ, ତାପରେ ଚାକ୍ଷୁଷ ମନୁ, ବର୍ତ୍ତମାନ ହେଉଛି ବୈବସ୍ୱତ ମନୁଙ୍କର ସମୟ ଚାଲିଛି। ଇଏ ହେଉଛନ୍ତି ସୂର୍ଯ୍ୟଦେବଙ୍କର ପୁଅ ବୈବସ୍ୱତ, ବିବସ୍ୱାନଙ୍କ ପୁତ୍ର ବୈବସ୍ୱତ ମନୁ। କିନ୍ତୁ ମନୁ ପରିବାର ଏମାନେ ଧର୍ମକୁ ସ୍ଥାପନ କରନ୍ତି ମନୁମାନେ। ମନୁ ସଂହିତା ରହିଛି, କିଛି ବର୍ଷ ତଳେ ଗୋଟେ ଚାଲିଥିଲା ଆନ୍ଦୋଳନ, ଏ ଯେଉଁ ମନୁ ଯେଉଁ ଲେଖିଲେ ସେଇଟା ଭୁଲ ଲେଖିଲେ, ସ୍ତ୍ରୀ ଲୋକମାନଙ୍କ ବିଷୟରେ ଲେଖା ହେଇଛି ନ ସ୍ତ୍ରୀଣାଙ୍କ ସ୍ୱତନ୍ତ୍ର ମରହତି, ସ୍ତ୍ରୀ ଲୋକମାନଙ୍କ ସ୍ୱତନ୍ତ୍ରତା ନାହିଁ, ଏଇଟା ନେଇକିରି ବହୁତ ସବୁ ଆଲୋଚନା ହେଲା। ସ୍ତ୍ରୀ ଲୋକମାନେ କେବେ ଥିଲା ନା, ଆଉ ସେମାନେ ଟିକେ ବର୍ତ୍ତମାନ ସେମାନେ ଇକ୍ୱାଲ ହେଇଗଲେଣି। ପାଶ୍ଚାତ୍ୟ ଜଗତରେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେ ସମୟରେ ଏସବୁ ସ୍ତ୍ରୀ ଲୋକମାନେ ବେଶୀ ଏସବୁ ପ୍ରଶ୍ନ ସବୁ ପଚାରୁଥିଲେ। ପ୍ରଭୁପାଦ ମହାରାଜ କହିଲେ ଯେ ତମେ ତ କହୁଛ ସ୍ତ୍ରୀ ଲୋକମାନେ ପୁରୁଷ ଲୋକମାନଙ୍କ ସହିତ ସମାନ, ତାହେଲେ ତମେ ମଧ୍ୟ କାହିଁକି ପୁତ୍ର ମାନେ ଗର୍ଭରେ ସନ୍ତାନ ଧାରଣ କରୁଛ? ପୁତ୍ର ପୁରୁଷ ଲୋକମାନଙ୍କୁ ଗର୍ଭ ପୁଅ ଗର୍ଭରେ ଧାରଣ କରିବେ। ତେଣୁ ଯାହା ହେଉ ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, ସେଥିପାଇଁ ସେ ପରିବର୍ତ୍ତନ କରିବା ପାଇଁ ଚାହୁଁଥିଲେ। ମନୁ ଯାହା ଲେଖିଥିଲେ ବହୁତ ବର୍ଷ ହୋଇଗଲାଣି, ଆ ଭିତରେ ବହୁତ ବିତିଗଲାଣି। ପ୍ରଭୁ କାଲି ସେ କଥା କହୁଥିଲେ ନା, ଭଗବାନ ଯେଉଁ କହିଲେ ଯେଉଁ ଜ୍ଞାନ ଦେଇଥିଲେ ଇମାମ ବିବସ୍ୱତ ଯୋଗମ, ଏ ଯେଉଁ ଜ୍ଞାନ ଅର୍ଜୁନକୁ ଦେଉଛନ୍ତି, ଏ ଜ୍ଞାନକୁ ପ୍ରଥମେ ଦେଇଥିଲେ ବିବସ୍ୱାନ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ। କେବେ ଦେଇଥିଲେ? 12,04,00,000 ବର୍ଷ ପୂର୍ବେ। ପ୍ରଭୁପାଦ ମହାରାଜ ଭାବାର୍ଥ କହିଛନ୍ତି ସେଇଟା 12,04,00,000 ବର୍ଷ ପୂର୍ବେ ଏଇଠି ଜ୍ଞାନ ଦେଇଥିଲେ। ଭଗବାନ କହୁନାହାନ୍ତି ମୁଁ ଏତେ ବର୍ଷ ତଳେ ଦେଇଥିଲି, ଆ ଭିତରେ ମୋର ଟିକେ ନଲେଜ୍ ବଢ଼ିଯାଇଛି, ଅଧିକା ଜ୍ଞାନ ହେଇଯାଇଛି, ଆଉ ଟିକେ ମୁଁ ଏଡ଼ିଟିଂ କରି ଦେଉଛି, ମାନେ ନୂଆ ଜ୍ଞାନ ଦେଉଛି। ଭଗବାନ କହିଲେ ନା, ସ ଏବାୟମ୍ ମାୟା ତେଜ୍ୟ ଯୋଗ ପ୍ରୋକ୍ତ ପୁରାତନ, ସେଇ ପୁରାତନ ଜ୍ଞାନ ତୁମକୁ ଦେଉଛି, ପରିବର୍ତ୍ତନ କିଛି ହେଉନି। ସକାଳ ନ ମତା ଯୋଗ ନଷ୍ଟ କରନ୍ତି, ତାକୁ ଯଦି ପରିବର୍ତ୍ତନ କରିଦେବ ତାହେଲେ ସେଇଟା ନଷ୍ଟ ହେଇଯିବ। ତେଣୁ ଯେଉଁ ପୋପ୍ ଆସୁଛନ୍ତି ସେ ତାଙ୍କୁ ଚେଞ୍ଜ କରିକି କହୁଛନ୍ତି, ଏଇଟା ଲେଟେଷ୍ଟ ଭର୍ସନ କରିକିରି କହୁଛନ୍ତି, ତାହେଲେ ସେ କି ଧର୍ମ ପନ୍ଥ? ଧର୍ମଗ୍ରନ୍ଥ କହିଲେ ସେ କୌଣସି ପରିବର୍ତ୍ତନ ହେବ ଆଜି ଠିକ୍ ସେଥିପାଇଁ ବହୁପାଦ ଲେଖିଲେ ଭଗବତ ଗୀତା ମୌଳିକ ରୂପରେ ପରିବର୍ତ୍ତନ ହେବ ନାହିଁ, ଗୁରୁ ଶିଷ୍ୟ ପରମ୍ପରାରେ ଆସିବ, ଏକା ଜ୍ଞାନ ଆସିବ। ତେଣୁ ଇଏ ହେଉଛି କୂଟସ୍ଥ ପରିବର୍ତ୍ତନ। ଭୌତିକ ଜଗତ କହିଲେ ପରିବର୍ତ୍ତନ ରହୁଛି, ଜନ୍ମ ହେବ, ବୃଦ୍ଧିପ୍ରାପ୍ତ ହେବ, କିଛି କ'ଣ ସ୍ଥାୟୀ ରହିବ, କିଛି କ'ଣ କିଛି କ'ଣ ଜନ୍ମ କରିବ ବା ଏ ଯେଉଁ କିଛି ଆସିବ ତା'ଠୁ ବାଇ ପ୍ରଡ଼କ୍ଟ ଆସିବ ଏବଂ କ୍ଷୟ ହେବ ଏବଂ ଅନ୍ତିମରେ ଧ୍ୱଂସ ହେବ। ଏଇ ଛଅଟି ପରିବର୍ତ୍ତନ ରହିଛି ଯେକୌଣସି ଭୌତିକ ପରିବର୍ତ୍ତନ ମାନେ ଦ୍ୟାଟ୍ ଇଜ୍ ମ୍ୟାଟେରିଆଲ, ଦ୍ୟାଟ୍ ଇଜ୍ ନଟ୍ ସ୍ପିରିଚୁଆଲ। ତେଣୁ କୂଟସ୍ଥ ଶବ୍ଦ ବ୍ୟବହାର କରାଯିବ। ହଁ ସତ କୂଟଙ୍ଗ, କୂଟଙ୍ଗ କହିଲେ ଅପରିବର୍ତ୍ତନୀୟ ମୃତ ବ୍ୟକ୍ତି, ପରିବର୍ତ୍ତନ ହେଲେ ଜୀବନ୍ତ ବ୍ୟକ୍ତି। ତେଣୁ ସତ କୂଟଙ୍ଗ ପୁରସ୍ଥିତ ଆମ ସାମ୍ନାରେ ଯିଏ ରହିଛି ମିତ୍ରାଣୀ, ଟିକେ କହିଲ ଇଏ କ'ଣ ପ୍ରକୃତରେ ମୃତ ବ୍ୟକ୍ତି ନା ଇଏ ଜୀବନ୍ତ ବ୍ୟକ୍ତି? ସତ କୂଟଙ୍ଗ ଏଇଠି ମୃତ ବ୍ୟକ୍ତି ନା ଜୀବନ୍ତ ବ୍ୟକ୍ତି? ସେ ଗପଟା ଅଛି ତ କ'ଣ ସେଇଟା, ହଁ ଯେଉଁ ରହିଥିଲେ କୁମ୍ଭୀର ଆଉ ମାଙ୍କଡ଼, ମାଙ୍କଡ଼ ଯେଉଁ ସଙ୍ଗ ଥିଲା ନା
ସମୁଦ୍ରରେ,
ହଁ ସବୁଦିନେ ମାଙ୍କଡ଼ କୁମ୍ଭୀରକୁ ସବୁ ଦିଏ, ଫଳ ଫଳ ଦିଏ, କୁମ୍ଭୀର ତା ନେଇ ତା ସ୍ତ୍ରୀକୁ ଦିଏ। ତେଣୁ ସେ ଖାଇକିରି କହିଲା କେତେ ବଢ଼ିଆ, ତୁମର ସାଙ୍ଗ, ତୁମର ମିତ୍ର, ତୁମର ସଖା, କେତେ ବଢ଼ିଆ ଖାଦ୍ୟ ହେଉଛି, ତାର ସେ ଯେଉଁ ଖାଉଛି ତାର କଲିଜା କେମିତି ହେଇନଥିବ ମିଠା, ତେଣୁ ତୁମେ ତାର ତାକୁ ଆଣ, ମୁଁ ତା କଲିଜା ଖାଇବି। ତେଣୁ କୁମ୍ଭୀର ଆସିଲା, କୁମ୍ଭୀର ଆସି ମାଙ୍କଡ଼ କହିଲା ଯେ ଆମର ସ୍ତ୍ରୀ ଇଏ କରୁଛି, ନା ନା ଏଇଟା ନୁହଁ ବୋଧେ ନା କ'ଣ, ଯାହା ହଉ ସେ କହିଲା କ'ଣ ଯେ କୁମ୍ଭୀର ଯେ ମରିଯାଇଛି ତାର ସେ ଲାଙ୍ଗୁଡ଼ ହଲାଏନି, ମରିଯାଇଥିଲେ ଲାଙ୍ଗୁଡ଼ ହଲାଏ, ଯଦି ବଞ୍ଚିଥିବ ସେ ଲାଙ୍ଗୁଡ଼ ହଲାଏନି, ଶୁଣିକିରି ସେ ଲାଙ୍ଗୁଡ଼ ହଲେଇଲା। ଏଇ ଗୋଟେ କ'ଣ ଗପ ଅଛି ମୋର ଯାଇକି ମନେ ପଡ଼ୁନି, ଯାହା ହଉ କୂଟସ୍ଥ କହିଲେ ପରିବର୍ତ୍ତନ ନାହିଁ ତାର, ଇଏ ହେଉଛି କୂଟ। ତେଣୁ ସତକୂଟଂ ପୁରସ୍ଥିତମ୍ ଆସ୍ମତ୍ ସଂଗ୍ରସନ ବ୍ୟାହତ, ଆମକୁ ଗ୍ରାସ କରିବା ପାଇଁ ଏ ପାଟିଟା ମେଲା କରିନାହିଁ ତ, ବ୍ୟାଲ ତୁଣ୍ଡା ଏତେ ନେବା, ବ୍ୟାଲ ବ୍ୟାଲ କହିଲେ ସର୍ପ, ଅଜଗର ବ୍ୟାଲ ସର୍ପ, ବ୍ୟାଲ ସର୍ପ ସହିତ ତୁଳନା କରାଯାଏ ଭାଗବତମରେ ଦ୍ୱିତୀୟ ସ୍କନ୍ଧରେ, ହଁ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇ ସର୍ପ ସହିତ ତୁଳନା କରାଯାଇଛି ସେମାନଙ୍କୁ, ଯେଉଁମାନେ ଭଗବାନଙ୍କର ଗୁଣଗାନ କରନ୍ତି ନାହିଁ। ସେସବୁଟି କ'ଣ ଅଛନ୍ତି, କେଉଁଥିରେ ସେ ଶ୍ଳୋକଟି ଅଛନ୍ତି ଗୋଟେ, ଯାହା ବି ହଉ ଏ ଯେଉଁ ସର୍ପ ଯେଉଁ ରହିଛି ବ୍ୟାଲ ସର୍ପ, କେଉଁ ଶ୍ଳୋକରେ ଅଛନ୍ତି ଭାଗବତରେ, ସର୍ପ ସହ ତୁଳନା କରାଯାଇଛି ଭଗବାନ, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ତାକୁ ତୁଳନା କରାଯାଇଛି। ତେଣୁ ଇଏ ଯେଉଁ ବ୍ୟାଲ ସର୍ପ ତାର ପାଟିକୁ ମେଲା କରି ରଖିଛି କି, ବ୍ୟାଲ ତୁଣ୍ଡା ଏତେ ତା ତୁଣ୍ଡ ଯେଉଁ ରହିଛି ବିରାଟ ବଡ଼ ତୁଣ୍ଡ ଧାରଣ କରିଛି ବୋଧେ କି, ଏ ଜୀବନ୍ତ ସର୍ପ କି, ଏଇଭଳି ଭାବରେ ତାଙ୍କ ଭିତରେ ଆଲୋଚନା ଚାଲିଛି। ତେଣୁ ଇଏ ଯେଉଁ ସନ୍ଦେହ ଆସୁଛି, ସନ୍ଦେହ ଏ ସନ୍ଦେହଟା ଯେଉଁ ଆସୁଛି, ସମସ୍ତଙ୍କର କିଛି ନା କିଛି ସନ୍ଦେହ ରହିଛି। ଏମିତିକି ଏ ବଦ୍ଧଜୀବକୁ ରିପ୍ରେଜେଣ୍ଟ କରୁଥିଲେ ବା ବଦ୍ଧଜୀବର ପ୍ରତିନିଧିତ୍ୱ କରୁଥିଲେ ଅର୍ଜୁନ ଭଗବତ ଗୀତାରେ। ତେଣୁ ଅର୍ଜୁନ ବହୁତ ପ୍ରକାର ଜ୍ଞାନ ପ୍ରଦାନ କଲେ ଭଗବାନଙ୍କୁ ପ୍ରଥମ ଅଧ୍ୟାୟରେ, ତାପରେ ତାଙ୍କର ସନ୍ଦେହ ଆସିଲା ଦ୍ୱିତୀୟ ଅଧ୍ୟାୟରେ। ତେଣୁ ସେ କହୁଛନ୍ତି ଯେ ଯେ ଆମେ ଏଇଟା ତୃତୀୟ ଅଧ୍ୟାୟରେ କହିଲେ ଅର୍ଜୁନ ପ୍ରଶ୍ନ କରୁଛି, ତାଙ୍କର ସନ୍ଦେହ ଆସିଲା ସେଇ ସମୟରେ, ସେ କହୁଛନ୍ତି ନଚେତ ବିଦ୍ମ କଥରବର୍ଣ୍ଣ ଗରିବ, କେଉଁଟା ଶ୍ରେଷ୍ଠ ମୁଁ ଜାଣିପାରୁ ନାହିଁ, जद्वा जयम जदिवा न जयु जय करवाटा श्रेष्ठ हम ना पराजित होवाटा श्रेष्ठ हम ताकि से जय करवाटा श्रेष्ठ हम ये सन्देह आसगला ना चेत विद्म कथन कर जद्वा जयम जदिवा न जयु जाने में हत्वा न जीविषाम ताकि हत्या करवाटा श्रेष्ठ हम ना आम हत होटा श्रेष्ठ हम न चेत विद्म मुझिपना कथरण करोटा श्रेष्ठ ये सन्देह तेणु ये जो विभिन्न प्रकार सन्देह रही जड़े जो ये सन्देह प्राप्त हम जो सन्देह कि रही से कौन डिसाइड कर कौन निर्णय नब से हूँ गुरुत्वपूर्ण कथा आम जीवन में बहुत सन्देह आसुची तेणु ये सन्देह दूर करने आम जन उपयुक्त गुरु शरण में जवा कथा यदि प्रणिपातेन परिप्रश्न सेवया उपदेक्षति ते ज्ञान ज्ञानिन तत्वदर्शिन ये श्लोकर भागार्थे प्रभुपाद महाराज मैंने ये जो न चेत विद्म कतरण कर बलदेव विद्याभूषण से कथा कहते कहीं अर्जुन एक चिंता कले ना श्रुतिशास्त्र रही सम दम प्रतीक्षा विषय निवृत्ति ये सब साधन चतुष्टय रही ये साधन चतुष्ट रही धर्म आचरण करने ये आवश्यकता रही तेणु वर्तमान अर्जुन सन्देह आसीगला हिंसा विरहात भैक्षम गरीय कथ कौटा श्रेष्ठ हिंसा करवाटा श्रेष्ठ ना यू त्याग कर भिक्षा करवाटा श्रेष्ठ हिंसा विरहात भैक्षम गरीय स्वधर्मत्वात् युद्धम बेति स्वधर्म हूँ युद्ध करवा तेणु यही सी जापारे ना तेणु ये कह कि नो राज्य न गोविंद जो प्रथम कही समदम कथा कह नो राज्य न गोविंद कि भोगे जीवित ना जो इंद्र संयमटा ये आसुची जो राज्य प्राप्त हवा यह सब जिन इंद्रतृप्ति रही समदमटा जदि हाँ आम यहाँ कहीं राज्यप आग्रह प्रकाश करवा ये समदम को आचरण कले तेणु आ गोटे हूँ अपि त्रैलोक्य राजस्य हेतु किन्नु मई कृते आसवे कथा तेणु से कहते गोटे राज्य कौन ए पृथ्वीर राज्य कौन आम त्रिलोकर राजा हेले अहिक एवं पारित्रिक विषय वैराग्य यहाँ गोटे धर्म विषय एवं भक्षम भक्तुम रे तितिक्षा रही भिक्षा करवा जगत को कौन उपभोग करवा ये हूँ तितिक्षा ये हूँ कौन सहवा शक्ति तेणु न कलु समाधि शून्य से ज्ञान स्थित अधिकार पंगुदी रेव कर्मणीति तेणु कौटा आम करवा कथा ये सन्देह आसला तेणु जड़े जोबले उपयुक्त गुरु शरण जीवे से सन्देह दूर हम भागवत प्रथम एक कहुची सुत गोस्वामी कही कथा प्रथम स्न द्वितीय अध्याय जेत भगवान कथा श्रवण करुचे प्रथम कथा श्रवण करुचे से कौन हो शुणता कथा कृष्ण पुण्य श्रवण कीर्तन हृदयंत स्तोई अभद्राणी विदुनोति श्रुत सता आम जो भगवान कथा श्रवण करुचे तार कौन हो प्रतिक्रिया आम हृदय भितर जो महिला सब रही काम लोभ लोभ काम क्रोध लोभ मदमाश्रित इत्यादि ये अभद्राणी विदुनोति श्रुत सता श्रुत भगवान जे कि वर्तमान श्रुत भगवान से हृदय थिबा जो मैला सब अच्छी से दूर करते निजे सफा कर दिखते श्रुत सता तापर कौन हुए ना जितेबले यही भाव नष्ट प्रायेषु अभद्रेषु जितेबले आमर ये सब मैला सब रही अभद्र सब रही जो दूर हम ନଷ୍ଟ ପ୍ରାୟ ପୂର୍ଣ୍ଣ ଭାବେ ଦୂର ହୋଇନାହିଁ, କିଛି କିଛି ପରିମାଣ ଦୂର ହୋଇଛି। ଆମେ ଭକ୍ତି ମାର୍ଗରେ ଧର୍ମ ମାର୍ଗରେ ଅଗ୍ରଗତି କରିବା, ଭକ୍ତି ମାର୍ଗରେ ଅଗ୍ରଗତି କରିବା। ରହିଛି କିଛି ଆମର ଅସୁବିଧା, ଆମର ଦୋଷ କିଛି ରହିଛି, କିନ୍ତୁ ଆମେ ଭକ୍ତିରେ ଅଗ୍ରଗତି କରିବା। ନଷ୍ଟ ପ୍ରାୟଶ ସେଥିପାଇଁ କହିଲା ଶବ୍ଦ, ନଷ୍ଟ ପ୍ରାୟଶ ଭଦ୍ରେଶ ନିତ୍ୟଂ ଭାଗବତ ସେବୟା। ପ୍ରତିଦିନ ଆମେ ଭାଗବତ ସେବା କରିବା। ଭାଗବତ ସେବା କହିଲେ ଭକ୍ତ ଭାଗବତ ଏବଂ ଗ୍ରନ୍ଥ ଭାଗବତ, ଏ ଦୁଇ ଜଣ ହେଉଛନ୍ତି ଭାଗବତ। ତେଣୁ ପ୍ରତିଦିନ ନିତ୍ୟ ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ବିଭିନ୍ନ ପ୍ରକାର ଆମର ଶରୀର ଆବଶ୍ୟକତା ଅଛି, ପ୍ରତିଦିନ ସେଟାକୁ ପୂରଣ କରୁଛେ, ସେହିଭଳି ଭାବରେ ଆତ୍ମାର ଆବଶ୍ୟକତା ହେଉଛି ସେଇଟା। ପ୍ରତିଦିନ ଆମେ ଭାଗବତ ସେବା କରିବା, ନିତ୍ୟ ଭାଗବତ ସେବା ବୋଲେ କ'ଣ ହେବ ନା, ନଷ୍ଟ ପ୍ରାୟଶ ଭଦ୍ରେଶ ନିତ୍ୟଂ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭବତୀ ନୈସ୍ତିକି। ଭଗବାନ ଯିଏକି ହେଉଛନ୍ତି ଉତ୍ତମ ଶ୍ଳୋକ, ତାଙ୍କର ଯଶ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ, ଉତ୍ତମ ଉଦ୍ଗତତମ ଯଶ ଭୌତିକ ଜଗତର ଉର୍ଦ୍ଧ୍ୱରେ ଭଗବାନର ଯଶ, ବା ତାଙ୍କର ବହୁତ ସୁନ୍ଦର ଭାବରେ ତାଙ୍କର ଗୁଣଗାନ କରାଯାଏ ଉତ୍ତମ ଶ୍ଳୋକ, ତାଙ୍କ ପ୍ରତି ଭକ୍ତି ଆସିବ, ନିଷ୍ଠା ଆସିବ, ନିଷ୍ଠା ଆଦୌ ଶ୍ରଦ୍ଧା ତତ ସାଧୁସଙ୍ଗ ଅତ ଭଜନପ୍ରିୟା ଅଥ ଅନର୍ଥ ନିବୃତ୍ତି, ତାପରେ କ'ଣ ନିଷ୍ଠା ଆସିବ। ଏ ଭଗବାନ କଥା ଶ୍ରବଣ କଲେ, ଭାଗବତ ଶ୍ରବଣ କଲେ, ଗୁରୁଦେବଙ୍କର ସେବା କଲେ, ଭକ୍ତ ସାଧୁମାନଙ୍କର ସେବା କଲେ, ଏଇ ନିଷ୍ଠା ସ୍ତରକୁ ଆମେ ଆସିବା। ଭକ୍ତିର ବିଭିନ୍ନ ପାହାଚ ସବୁ ରହିଛି ନା, ନିଷ୍ଠା ସ୍ତରକୁ ଆସିବା। ତେଣୁ ନିଷ୍ଠା ସ୍ତରକୁ ଆସିଲେ କ'ଣ ହେବ ନା, ତଦା ରଜସ୍ତମ ଭାବା କାମ ଲୋଭା ଦୟସ୍ତେ। ଆମ ହୃଦୟରେ ଯେଉଁ କାମ କ୍ରୋଧ ଲୋଭ ଇତ୍ୟାଦି ସବୁ ରହିଛି, ଏ କାହିଁକି ରହିଛି ନା, ରଜତମ ଗୁଣରୁ ଆସୁଛି। ତେଣୁ ଏସବୁ ତଦା ରଜସ୍ତମ ଭାବା କାମ ଲୋଭା ଚେତ ଇତି ରଣାବିଦ୍ଧ, ଆମେ ଏଥିରେ ଯେଉଁ ବନ୍ଦୀ ହେଇକି ରହିଛେ ଏଥିରୁ ମୁକ୍ତ ହେବା। ତେଣୁ ସତ୍ୱଗୁଣକୁ ଆସିବା, ସ୍ଥିତଂ ସତ୍ୟ ପ୍ରସିଦ୍ଧତି, ସତ୍ୱଗୁଣକୁ ଆସିଲେ ଆମେ ଆନନ୍ଦିତ ହେବା ପ୍ରସିଦ୍ଧତି। ତେଣୁ ଏ ସତ୍ୱଗୁଣ ସ୍ତରକୁ ଆସିଲେ ଜଣେ ପ୍ରସନ୍ନ ହୋଇଯିବ, ଏବଂ ପ୍ରସନ୍ନ ଆପଣ ପ୍ରସନ୍ନାତ୍ମା ଗୁରୁଦେବ ନାମ ଦେଇଛନ୍ତି, ପ୍ରସନ୍ନାତ୍ମା କେଉଁ ସ୍ତର ପ୍ରସନ୍ନାତ୍ମା, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ସୂଚ ଦିନ କାହିଁକି, ବ୍ରହ୍ମଭୂତ ସ୍ତର ତିନି ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ବ୍ରହ୍ମଭୂତ ସ୍ତର ଆସିବ, ପ୍ରସନ୍ନ ହୋଇଥିବେ ସେ। ତେଣୁ ଗୁରୁଦେବ ଚାହୁଁଛନ୍ତି ଆପଣ ପ୍ରସନ୍ନାତ୍ମା ହୁଅନ୍ତୁ, ତିନି ଗୁଣରୁ ଉର୍ଦ୍ଧ୍ୱକୁ ଯାଆନ୍ତୁ, ନିତ୍ୟ ଭାଗବତ ଆପଣ ଆଜି ଭଗବାନଙ୍କୁ ସେବା କରୁଛନ୍ତି, ଗୁରୁଦେବଙ୍କୁ ସେବା କରୁଛନ୍ତି, ଏ ସୁଯୋଗ ଆପଣଙ୍କୁ ଦେଇଛନ୍ତି ଗୁରୁଦେବ। ତେଣୁ ଏଇଭଳି ଭାବରେ ଏବଂ ପ୍ରସନ୍ନ ମନସ ଏହି ସ୍ତରକୁ ଆସିଲେ ଭଗବାନର ଭକ୍ତି, ଭଗବତ ଭକ୍ତି ଯୋଗ ହେବ, ଆରମ୍ଭ ହୋଇଥିବ, ଏବଂ ଭଗବତ ତତ୍ତ୍ୱ ବିଜ୍ଞାନ, ତତ୍ତ୍ୱ ଜାଣିବାଟା ଯେଉଁ ବହୁତ ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଏ ତତ୍ତ୍ୱକୁ ଜାଣନ୍ତି, ହଜାର ହଜାର ଲୋକମାନଙ୍କ ଭିତରେ କ୍ୱଚିତ ଲୋକ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି, ସେହିଭଳି ଭାବରେ ହଜାର ହଜାର ସିଦ୍ଧମାନଙ୍କ ଭିତରେ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି, କୋଟିଶ୍ୱପି ମହାମୁନେ ବୋଲି କୁହାଗଲା ଭାଗବତରେ। ତେଣୁ ଏହି ତତ୍ତ୍ୱକୁ ସେମାନେ ଜାଣିବେ, ମୁକ୍ତ ସଂଘର୍ଷ ଜାୟତେ। ତେଣୁ ଏଇ ଯେଉଁ ଅଭଦ୍ର ଭିତରେ ସବୁ ରହିଥିଲେ, ବନ୍ଦେଇକି ରହିଥିଲେ, ସେଠୁ ମୁକ୍ତ ହେବେ। ସେହି ଅବସ୍ଥାରେ କ'ଣ ହେବ ନା, ଭିଦ୍ୟତେ ହୃଦୟ ଗ୍ରନ୍ଥି, ଆମର ଯେଉଁ ବନ୍ଧନ ରହିଛି, ହୃଦୟ ବନ୍ଧନ ରହିଛି, ହୃଦୟ ଗ୍ରନ୍ଥି ରହିଛି, କର୍ମବନ୍ଧନ ରହିଛି, ଏସବୁ ଛିନ୍ନ ହେବ, ଛିଦ୍ୟନ୍ତେ ଏଇଠି ସଂଶୟ ଦୂର ହେବ, ଛିଦ୍ୟନ୍ତେ ସର୍ବସଂଶୟା, ଆଉ କୌଣସି ସନ୍ଦେହ ରହିବ ନାହିଁ। ସନ୍ଦେହମୁକ୍ତ ଜୀବନର ଲକ୍ଷଣ କ'ଣ, ଚୈତନ୍ୟ ଚରିତାମୃତ କୁହାଗଲା, ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୁଏ। ଏ ସନ୍ଦେହମୁକ୍ତ ଜୀବର ଲକ୍ଷଣ, ସନ୍ଦେହ ରହିବ ନାହିଁ, ଭଗବାନଙ୍କ ସେବା କଲା ମାନେ ସବୁ କର୍ମ ହୋଇଗଲା, ଆଉ କିଛି ବାକି ରହିଲା ନାହିଁ, ଏ ହେଉଛି ସୁଦୃଢ଼ ନିଶ୍ଚୟ, ସୁଦୃଢ଼ କ'ଣ ବିଶ୍ୱାସ, ସଂଶୟରୁ ଦୂର ହୋଇଯିବେ ସେସବୁରେ। ଏବଂ କ୍ଷିୟତେ ଚାଷ କର୍ମାଣି ଦୁଷ୍ଟ ଏବାତ୍ମନେଶ୍ୱରେ, ଆମର କର୍ମବନ୍ଧନ ଦୂର ହୋଇଯିବ, ନଷ୍ଟ ହୋଇଯିବ। ତେଣୁ ଭଗବାନଙ୍କୁ ସେମାନେ ବା ନିଜକୁ ସେମାନେ ଦର୍ଶନ କରିବେ, ଦୁଷ୍ଟ ଏବାତ୍ମନେଶ୍ୱରେ, ଆତ୍ମନି ଈଶ୍ୱରେ ଭଗବାନଙ୍କୁ ନିଜକୁ ଆମେ ଦର୍ଶନ କରିବା ସେ ସ୍ତରୁ ଗଲେ। ତେଣୁ ଭଗବାନଙ୍କର ଯେଉଁ ସଙ୍ଗ ସଙ୍ଗୀଗଣ ଭଗବାନଙ୍କ ଯେଉଁ ମିତ୍ରମାନେ ଅଛନ୍ତି ସାଙ୍ଗ ବାଳକମାନେ ଭଗବାନ ଏହା ସଂଗଠିତ ହେଉଛି। ତେଣୁ ଆ ପରେ ସବୁ ବର୍ଣ୍ଣନା କରାଯାଉ ଭଗବାନ ଚାହୁଁନାହାନ୍ତି ଯେ ତାଙ୍କର ସାଙ୍ଗ ବାଳକମାନେ ଯେ ଜୁହା ଭିତରେ ପଶିଥାନ୍ତୁ, ଭଗବାନ ତ ଜାଣନ୍ତି ସବୁ, କିନ୍ତୁ ଭଗବାନ ନ ଚାହିଁଲେ ମଧ୍ୟ ଯୋଗ ମାୟାଙ୍କ ବ୍ୟବସ୍ଥାରେ ସେମାନେ ସେ ପଶିଯିବେ। ତାଳି ମାରିକି ଆମର କିଛି ରାଧାଗୋବିନ୍ଦ ସେମାନେ ଯେ କଥା କହନ୍ତି, ତାଳି ମାରିକି କହିବେ, ଏ ଯେଉଁ ସବୁ ଚାରିଓ ପାଞ୍ଚଟି ଶ୍ଳୋକରେ ସବୁ ଆଲୋଚନା ହେବ ସେତେବେଳେ କହିବେ, ଯଦି ବା ଇଏ ଯଦି ଜୀବିତ ହେଇଥାନ୍ତୁ ଅସୁବିଧା କ'ଣ ଅଛି, ବକାରୀ ହେଇକି ଅଛନ୍ତି ପୁରା, ଯେ ବକକୁ ହତ୍ୟା କରି ସେ ଜାଣିନାହାନ୍ତି ବକର ଭାଇ ବୋଲି, ସେ ଭାବୁଛନ୍ତି ବକକୁ ଯେମିତି ହତ୍ୟା କରିଥିଲେ ବକାରୀ ଏଇଠି ଅଛନ୍ତି, ତେଣୁ ଅସୁବିଧା କ'ଣ କହି ତାଳି ମାରିକି ପଶୁଛନ୍ତି। ହରିଶ୍ୱରୀ ତା ଦେହରେ ଆମେ କହିବା ସବୁ, ହରିଶ୍ୱରୀଙ୍କର ଗୋଟେ କଥା ରହିଛି, ଆମର ମହାରାଜ କହନ୍ତି ସେ କଥା। ତେଣୁ ଆମର କଥା ଗୋଟେ ବିଶ୍ରାନ୍ତ ପୂର୍ବରୁ ପଚାରିବା, ଆଉ କାହିଁକି ସନ୍ଦେହ ରହିଲା, କିଏ ତେ ଛିଦ୍ୟନ୍ତ ସର୍ବ ସଂଶୟା, ସବୁ ସନ୍ଦେହ ଦୂର ହେଇଯିବ ସେ ସ୍ତରକୁ ଗଲେ, କିନ୍ତୁ ଆମେ ତ ସେ ସ୍ତରକୁ ଯାଇନେ, ଆମର ମଧ୍ୟ ବହୁତ ରହିଛି ଦୋଷ ତ୍ରୁଟି ରହିଛି ଅଭଦ୍ର ସବୁ ରହିଛି, କିନ୍ତୁ ଆମେ ଯେଉଁ କଥା କହିଲେ ତା ଦେହରେ କିଛି ଛୋଟିଆ ପ୍ରଶ୍ନ ନାହିଁ କି ବଡ଼ ପ୍ରଶ୍ନ ନାହିଁ। କେଶାଗ୍ର ଶତଭାଗସ୍ୟ ଶତଧା କଳ୍ପିତ ଭାଗ ଜୀବ ସ୍ୱବିଜ୍ଞ ସ ଅନନ୍ତାୟ କଳ୍ପିତେ, ସେ ଯେଉଁ ଭାଗ ତାର ଲେନ୍ଥ ଆଉ ବ୍ରେଥ୍ କ'ଣ, ଗୋଟେ ଡଟ୍ର ଗୋଟେ ଡଟ୍ଟା ଆମେ ମାରିବା ତାର ଲେନ୍ଥ ବ୍ରେଥ୍ଟା କ'ଣ। ଏ ଭୌତିକ ଜାଗର ଯେଉଁ କୁହାଯାଇଛି ଆୟାମ ବ୍ୟାୟାମ ବୋଲି କୁହାଯାଇଛି, କ'ଣ ସେ ଶବ୍ଦଟି ଅଛି ପଞ୍ଚାଶ ଯୋଜନ, ଏ ଭୌତିକ ଜାଗତର ଆକାର ହେଉଛି ପଞ୍ଚାଶ ଯୋଜନ, ଚାରିଶହ କୋଟି ମାଇଲ୍, ଛଅଶହ କୋଟି କିଲୋମିଟର ଚୌଦ୍ଦ ଚଟାମିଟର ବର୍ଣ୍ଣନା କରାଯାଇଛି। ତେଣୁ ସେଇଟା ଦୈର୍ଘ୍ୟ ଏବଂ ପ୍ରସ୍ଥ ଦୁଇଟା ଯାକ ମିଶିକିରି ଛଅ ମାନେ ଦୈର୍ଘ୍ୟ ଯେତିକି ଇଏ ସେତିକି ଏଇଟା କୁହାଯାଇଛି, ତେଣୁ ଏଇଟା ସେଇ ସମାନ ସବୁ ଦଶ ହଜାର ଭାଗରୁ ଭାଗ ତାକୁ ବାପି ହେବ ନାହିଁ, କିନ୍ତୁ ସେ ଏଇ ଯେଉଁ ରହିଛି ଯେଉଁ ଦେଖିହେବ ଆମ ଆମ ଦ୍ୱାରା ମାପି ହେବ ନାହିଁ କି ଦେଖିହେବ ନାହିଁ, ହୁଏତ କେଉଁମାନଙ୍କର ଶକ୍ତି ରହିଛି ସେ ଦେଖିପାରିବେ, ସେମାନେ ମାପିପାରିବେ କରିପାରିବେ, କିନ୍ତୁ ଏଇ ଯେଉଁ ରହିଛି ଦଶ ହଜାର ଭାଗ ଭଗବତ ଗୀତାରେ ଯେଉଁ ପ୍ରଥମ କହିଲେ ନା ନିତ୍ୟ ଯେଉଁ ନିତ୍ୟ କ'ଣ ନ ଯାଏତେ ନିହତେ ବା କଦାଚିତ ନାୟମ ଭୂତା ଭୂତା ବା ନ ଭୂୟ ଅଜୋ ନିତ୍ୟ ଶାଶ୍ୱତ ଏମ୍ ପୁରାଣ, ଇଏ କେବେଠୁ ଅଛନ୍ତି ପୁରାଣ ଆର କିଛି ଆଦି ନାହିଁ, ଏବଂ ସେ ଦଶ ହଜାର ଭାଗରୁ ଭାଗେ ଥିଲେ ସେଇଟା ସେବେଠୁ ସେଇ ଅଛନ୍ତି ନା, ଟିକେ ବଢ଼ିଗଲାଣି ନା କମିଗଲାଣି। ତେଣୁ ସିଦ୍ଧ ସ୍ୱାମୀ ତାଙ୍କ ଭାଷାରେ ସବୁ ତା କହିଲେ ନିତ୍ୟ କହିଲେ ବୃଦ୍ଧି, ପ୍ରଭୁପାଦ ମହାରାଜ ଇଂରାଜୀରେ ଟ୍ରାନ୍ସଲେସନ ଯେଉଁ କରିଛନ୍ତି ସେଥିରେ କହିଛନ୍ତି ଇଟର୍ନାଲ ପରମାନେଣ୍ଟ ବୋଲି କହିଛନ୍ତି, ତାର ଅର୍ଥ ଆମେ ବୁଝିପାରିବା ନାହିଁ, ସିଦ୍ଧ ସ୍ୱାମୀ ଏଇଟାକୁ ଭାଷାରେ କହିଛନ୍ତି ସେଇଟା ଯେଉଁ ବୃଦ୍ଧି ପ୍ରତିଷେଧ ବୃଦ୍ଧି ତାର ଯେଉଁ ରହିଛି ଦ୍ୱିତୀୟ ଅଧ୍ୟାୟ କୋଡ଼ିଏ ଶ୍ଳୋକରେ ଏଇଟା କୁହାଯାଇଛି ବୃଦ୍ଧି ଅତେବ ନ ଯାଏତ ଇତି ନିତ୍ୟ ସର୍ବଦା ଏକ ରୂପ ଇତି ବୃଦ୍ଧି ପ୍ରତିଷେଧ, ସବୁବେଳେ ସେଇ ସେଇ ଗୋଟିଏ ରୂପରେ ରହିଛି ଦଶ ହଜାର ଭାଗ ସେ ବଢ଼ୁନାହିଁ। ଡଟ୍ କ'ଣ, ଡଟ୍ ତ ବହୁତ ବଡ଼ ହେଇଯାଉଛି, ଗୋଟିଏ ଡଟ୍ରେ କେଶର ଅଗ୍ର କେତେ, କେଶର ଅଗ୍ର ମାନେ ଗୋଟେ ଡଟ୍, ତା ଦେହରେ ଦଶ ହଜାର ଆତ୍ମା ରହିବେ, ଦଶ ହଜାର ଆତ୍ମା ଯଦି ଗୋଟିଏ ସ୍ଥାନରେ ରହିବେ ତାହେଲେ ସେ ଗୋଟେ ଡଟ୍ ଭଳିଆ ଦେଖାଯିବ, କେଶର ଅଗ୍ର ଭଳିଆ ଦେଖାଯିବ। ତେଣୁ ଶାଶ୍ୱତ କହିଲେ ଶାଶ୍ୱତ ଭବ ଇତି ଅପକ୍ଷୟ ପ୍ରତିଷେଧ, ତାହାର ଆଉ 10,000 ଥିଲା 11,000 ପାଖରେ ପାଖ ହେଇଗଲେ ନା ଅପକ୍ଷୟ ଆଉ କମିବ ନାହିଁ, କମିବ ନାହିଁ କି ବଢ଼ିବ ନାହିଁ, ନ ଯା ମାନେ ନିତ୍ୟ ଶାଶ୍ୱତ ହେଲେ ପୁରା ଆମେ ଚିନ୍ତା କରିପାରିବା ନାହିଁ, ବୈଜ୍ଞାନିକମାନେ ମାପିପାରିବେ ନାହିଁ, କିନ୍ତୁ ଯେଉଁମାନେ ସେଇଭଳି ଭାବରେ ଶକ୍ତି ପ୍ରାପ୍ତ ହେଇଛନ୍ତି ସେମାନେ ଜାଣିପାରିବେ, ନହେଲେ କେମିତି କୁହାଗଲା ଏଇଟା 10,000 ଭାଗରେ ଭାଗ ବୋଲି, ସେ ଜ୍ଞାନ ଅଛି, ଭଗବାନ ସେ ଜ୍ଞାନ ଦେଇଛନ୍ତି, ତା'ର ରହିଛି ହିସାବ ହେଇଛି, ମୋ ପାଖରେ ପାହିକି ସବୁ କରା କହିଛନ୍ତି, କେଶାଗ୍ର ସଦଭାବଶ୍ୟ ସତଧା କଳ୍ପିତ ସେଚ, ଆପଣ କାହିଁ ଏଇ ପ୍ରଶ୍ନଟି ଆସିଲା ନା ନା ଆପ୍ରୋକ୍ସିମେଟଲି ହେଲେ ଦ୍ୟାଟ୍ ଇଜ୍ ନଟ୍ ଶାସ୍ତ୍ର ତେଣୁ ଏଇଟା କୁହାଗଲା ଯଥା ପ୍ରକାଶ ଏକ କୃଷ୍ଣ ଲୋକ ମିମ ରବି, ଯେମିତି ସୂର୍ଯ୍ୟ ଦେବତା ରହିଛନ୍ତି ଗୋଟିଏ ସ୍ଥାନରେ ଥିଲେ ମଧ୍ୟ ସମଗ୍ର ବିଶ୍ୱକୁ ସେ ଆଲୋକିତ କରୁଛନ୍ତି, ସେଇଭଳି ଭାବରେ ଯେଉଁ ଆତ୍ମା ରହିଛି ଆତ୍ମାଟା ହୃଦୟରେ ରହିଛି, ହୃଦୟ ଭିତରେ ଆତ୍ମା ରହିଛି, କିନ୍ତୁ ଆତ୍ମାର ଏତେ ଶକ୍ତି ରହିଛି ଯେ ସମସ୍ତ ଶରୀର ଖାଲି ଆମର ତ ମନୁଷ୍ୟ ଶରୀର ରହିଛି, ବିରାଟ ବିରାଟ ଯେଉଁ ବୃକ୍ଷ ରହିଛନ୍ତି ବହୁତ ବଡ଼ ବଡ଼ ଯେଉଁ ରହିଛନ୍ତି ସମସ୍ତଙ୍କ ସେଇ ଛୋଟ ଅଣୁ ଆତ୍ମା ରହିଛି, ତାଙ୍କର ବଡ଼ ଆତ୍ମା ନୁହଁ ସେ ଅଣୁ ଆତ୍ମା, କିନ୍ତୁ ସେ ଆତ୍ମାର ଶକ୍ତି ରହିଛି, ସେ ଶେଷରୁ ଯେତେ ବିରାଟ ଶରୀର ପ୍ରାପ୍ତ ହେଲେ ମଧ୍ୟ ସେ ଶରୀରର ସବୁକିଛି ସେ ଜାଣିବ, ଶକ୍ତି ରହିଛି ଭଗବାନଙ୍କ ଶକ୍ତି, ଆତ୍ମା ଭଗବାନଙ୍କର ମହିମାଂଶ ଜୀବ ଲୋକେ, ଆମେ ଭଗବାନଙ୍କର ଅଂଶ, ଆତ୍ମା କହିଲେ ଭଗବାନଙ୍କର ଅଂଶ, ଭଗବାନଙ୍କୁ ଯେଭଳି ଶକ୍ତି ଅପରିମିତ, କଳନା କରିବ ନାହିଁ ଚିନ୍ତା କରିପାରିବ ନାହିଁ, ସେଇଭଳି ଭାବରେ ତାଙ୍କର ଅଣୁର ମଧ୍ୟ ଶକ୍ତି ରହିଛି, ଯଦି ଟିକେ ହେଲେ କ'ଣ ହେବ, ସମଗ୍ର ଶରୀରକୁ ସେ ଆଲୋକିତ କରୁଛନ୍ତି ବା ଜ୍ଞାନ ପ୍ରଦାନ କରୁଛନ୍ତି, ପିଲାଦିନେ ଆମେ ସ୍କୁଲରେ ପଢ଼ିଲା ବେଳେ ହାଇସ୍କୁଲରେ ପଢ଼ିଲା ବେଳେ ଆମର ବୈଜ୍ଞାନିକ ବିଜ୍ଞାନ ଟିଚର ଥିଲେ, ତାଙ୍କୁ ପଚାରୁଥିଲି ଯେ ଏଇ ଯେଉଁ ଶରୀରରେ ଯେଉଁ ଇଏ କଲେ ଯେଉଁ ଚେତନଟା ଆସୁଛି ଏଇଟା କ'ଣ ପାଇଁ ଆସୁଛି, ମୁଁ ସେ କହିଲେ ଏଠି ସ୍ନାୟୁ ରହିଛି ନର୍ଭସ ରହିଛି ସେଥିପାଇଁ ଚେତନଟା ଆସୁଛି, କିନ୍ତୁ ଆଉ ଗୋଟେ ମୁଁ ପ୍ରଶ୍ନ ପଚାରିଥିଲି ଗଛଟା କାଟିଗଲେ କଟିଗଲା ପରେ କାହିଁକି ଶୁଖିଯାଉଛି, ତେଣୁ ସେ କହିଲେ କଟିଗଲା ପରେ ଆଉ ସେଟା ମରିଗଲା ତେଣୁ ସେ ଆଉ ଶୁଖିଯାଉଛି, କିନ୍ତୁ ଆତ୍ମା ସମ୍ବନ୍ଧ ଜ୍ଞାନ କିଏ ପ୍ରଦାନ କରିପାରିବେ, ଯିଏ ନ ଜାଣିଛନ୍ତି ଆତ୍ମା ସମ୍ବନ୍ଧ ଜ୍ଞାନ ଜାଣିବା ପାଇଁ ଅନେକ ଜଣ ବିତି ଯାଉଛି, ଯେ ମୁଁ ହେଉଛି ଆତ୍ମା ଏଇ ଜ୍ଞାନଟା ମାନେ ପ୍ରାପ୍ତ ହେବା ପାଇଁ ଅନେକ ଜଣ ବିତି ଯାଉଛି, ମୁଁ ପ୍ରକୃତରେ କିଏ, ଯେଉଁଟା ହେଉଛି ବ୍ରହ୍ମଜ୍ଞାନ, ବ୍ରହ୍ମଜ୍ଞାନ କହିଲେ କ'ଣ ନେତି ନେତି ଏଇଟା ନୁହଁ ସେଇଟା ନୁହଁ ସେଇଟା ନୁହଁ ସେଇଟା ନୁହଁ ଏମିତି କହି କହି ଅନେକ ଜ୍ଞାନ ବିତି ଯାଉଛି, ପ୍ରକୃତରେ ଆମେ ଜାଣିବା ଯେ ପ୍ରକୃତରେ ଆମେ ହେଉଛେ ଆତ୍ମା, ଏଇ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ଅନେକ ଜ୍ଞାନ ଲାଗିଯାଉଛି, କିନ୍ତୁ ଆମକୁ ଇମିଡ଼ିଏଟଲି କୁହାଯାଉଛି ୟୁ ଆର୍ ଆତ୍ମା ୟୁ ଆର୍ ସୋଲ୍, ତେଣୁ ଏତେ ସହଜ ନୁହଁ ତାକୁ ଆତ୍ମା ବୁଝିବା, ଭଗବତ ଗୀତାରେ ଗୋଟେ ଶ୍ଳୋକ ନାହିଁ ଆଶ୍ଚର୍ଯ୍ୟବତ ପ୍ରସ୍ତୁତି କାଶ୍ଚି ଦେଏ ନା, ଆଶ୍ଚର୍ଯ୍ୟ ବସନ୍ତି ତଥ୍ୟ ଚାହେଁ ନାହିଁ, ଆଶ୍ଚର୍ଯ୍ୟ ଅନ୍ୟ ଶୁଣନ୍ତି ସୂତାପ୍ୟ ନ ବେଦ ତେବେ କାଶ୍ଚି, ଏ ଆଶ୍ଚର୍ଯ୍ୟ କଥା ଆତ୍ମା ସମ୍ବନ୍ଧ ଆମେ କହିଦେଉଛେ ରିଏଲାଇଜେସନ୍ଟା ଏତେ ସହଜ ନୁହଁ, ଏଇ ସ୍ତରକୁ ଗଲେ ଯେଉଁ ନଷ୍ଟ ପ୍ରାୟ ସବୁ ଯେଉଁ ମୁଁ କହିଲି ସେଇ ସ୍ତରକୁ ଗଲେ ଦୁଷ୍ଟ ଏବାତ୍ମାନିଶ୍ୱରେ ସେଇଠି ସଂଶୟ ଦୂର ହେବ, ଆତ୍ମାକୁ ଦର୍ଶନ କରିପାରିବେ ଏବଂ ଭଗବାନଙ୍କୁ ଦର୍ଶନ କରିପାରିବେ ଦୁଷ୍ଟ ଏବାତ୍ମାନିଶ୍ୱରେ, ବିଶ୍ରାମ ଦେବା। जय श्री भागवत की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव नंद की, संबित गौर भक्त नंद की, ताई गोट प्रमानंदे।
ସେଇ ବିକ୍ରମ ସକାଳ ନାଁ ଲୋକ ଅର୍ଚ୍ଚନା ମାନେ